आकाशवाणी। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଚନ୍ଦ୍ରପୃଷ୍ଠକୁ ଜଣେ ଭାରତୀୟଙ୍କୁ ନେଇ ସୁରକ୍ଷିତ ଭାବେ ଫେରାଇ ଆଣିବା ଅଭିଯାନ ଉପରେ ଭାରତ କାର୍ଯ୍ୟ କରୁଛି କହିଲେ ଇସ୍ରୋ ଅଧ୍ୟକ୍ଷ। ଦେଶରେ ବେଆଇନ ଭାବେ ଚାଲିଥିବା ଅନ୍ଲାଇନ୍ ମନି ଗେମିଂ ସଂସ୍ଥାର 357 ୱେବ୍ସାଇଟ୍କୁ ବନ୍ଦ କଲା ଦ୍ରବ୍ୟ ଓ ସେବାକର ଗୁଇନ୍ଦା ନିର୍ଦ୍ଦେଶାଳୟ। ଷ୍ଟାର୍ଟଅପ୍ଗୁଡ଼ିକୁ ନୂତନ ଚିନ୍ତାଧାରା ଏବଂ ଉଦ୍ଭାବନକୁ ଆପଣାଇବା ସହ ଦେଶର ଆବଶ୍ୟକତାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଲେ କେନ୍ଦ୍ର ଶିଳ୍ପମନ୍ତ୍ରୀ। ଭାରତର ମୋଟ ଘରୋଇ ଉତ୍ପାଦ GDP ବିଗତ 10 ବର୍ଷରେ 105% ଅଭିବୃଦ୍ଧି ସହ ଦ୍ୱିଗୁଣିତ ହୋଇଛି ଏବଂ IPLର 18 ସଂସ୍କରଣ ଆଜିଠାରୁ ଆରମ୍ଭ। ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି ନାରାୟଣନ୍ କହିଛନ୍ତି ଚନ୍ଦ୍ରପୃଷ୍ଠକୁ ଜଣେ ଭାରତୀୟଙ୍କୁ ନେଇ ସୁରକ୍ଷିତ ଭାବେ ଫେରାଇ ଆଣିବା ଅଭିଯାନ ଉପରେ ଇସ୍ରୋ କାର୍ଯ୍ୟ କରୁଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ 2040 ସୁଦ୍ଧା ଇସ୍ରୋ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବ। ସେ କହିଛନ୍ତି 2035 ସୁଦ୍ଧା ଭାରତର ନିଜସ୍ୱ ମହାକାଶ କେନ୍ଦ୍ର ପ୍ରତିଷ୍ଠା ହେବ। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପ୍ରେରଣାଦାୟୀ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ପ୍ରଥମ ପ୍ରୟାସରେ ଗୋଟିଏ ରକେଟ୍ ବ୍ୟବହାର କରି ମଙ୍ଗଳ ଅଭିଯାନକୁ ସଫଳତାର ସହ ସମ୍ପନ୍ନ କରିବାରେ ଇସ୍ରୋ ଏକମାତ୍ର ମହାକାଶ ସଂସ୍ଥା। ଗତକାଲି ପଞ୍ଜାବର ଜଳନ୍ଧର ନିକଟସ୍ଥ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆୟୋଜିତ 8ମ ଛାତ୍ର ସଂସଦରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାରାୟଣନ୍ ଏହା କହିଛନ୍ତି। ସେ କହିଛନ୍ତି ନିଜ ମିଶନର ସଫଳତା ପାଇଁ ଆମକୁ ଅନ୍ୟମାନଙ୍କଠାରୁ ଶିଖିବାକୁ ହେବ। ଭାରତରେ ଅନେକ ସୁଯୋଗ ରହିଛି ବୋଲି ବିଶ୍ୱାସ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଯୋଗଦାନ ପାଇଁ ଯେକୌଣସି ମନୋନୀତ କ୍ଷେତ୍ରରେ ଉତ୍କୃଷ୍ଟ ହେବା ପାଇଁ ନିଷ୍ଠାବାନ ହୋଇ କାର୍ଯ୍ୟ କରିବା ଉପରେ ଶ୍ରୀ ନାରାୟଣନ୍ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଦ୍ରବ୍ୟ ଓ ସେବାକର ଗୁଇନ୍ଦା ନିର୍ଦ୍ଦେଶାଳୟ DGGI ଦେଶରେ ବେଆଇନ ଭାବେ ଚାଲିଥିବା ଅନ୍ଲାଇନ୍ ମନି ଗେମିଂ ସଂସ୍ଥାର 357 ୱେବ୍ସାଇଟ୍କୁ ବନ୍ଦ କରିଛି। DGGI ଏହି ସଂସ୍ଥାଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି। ଅନ୍ଲାଇନ୍ ଗେମିଂ ଉଭୟ ଦେଶ ଏବଂ ଦେଶ ବାହାରୁ ପରିଚାଳିତ ହେଉଛି। ଅନ୍ଲାଇନ୍ ମନି ଗେମିଂ, ବେଟିଂ କିମ୍ବା ଜୁଆରେ ପ୍ରାୟ 700 ବିଦେଶୀ ସଂସ୍ଥା DGGIର ନଜରରେ ରହିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହି ସଂସ୍ଥାଗୁଡ଼ିକ ପଞ୍ଜୀକରଣ କରିବାରେ ବିଫଳ ହେବା ପରେ କରଯୋଗ୍ୟ ଦେୟ ଲୁଚାଇବା ସହ କର ପୈଠ କରିବାକୁ ଅଣଦେଖା କରି GST ବର୍ତ୍ତି ଯାଉଛନ୍ତି। ନିକଟରେ DGGI ଏକ ଚଢ଼ଉ ଅଭିଯାନରେ ଅଂଶଗ୍ରହଣକାରୀଙ୍କଠାରୁ ଟଙ୍କା ଆଦାୟ ପାଇଁ ବ୍ୟବହୃତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ସହ ପାଖାପାଖି 2000 ବ୍ୟାଙ୍କ ଆକାଉଣ୍ଟ ଏବଂ 4 କୋଟି ଟଙ୍କା ଜବତ କରିଥିଲା। ଅନ୍ୟ ଏକ କାର୍ଯ୍ୟାନୁଷ୍ଠାନରେ UPI ଆଇଡି ସହ ଜଡ଼ିତ 392 ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ସହ ମୋଟ 122.5 କୋଟି ଟଙ୍କା ଅସ୍ଥାୟୀ ଭାବେ ଜବତ କରାଯାଇଛି। DGGI ବର୍ତ୍ତମାନ ସୁଦ୍ଧା ଭାରତ ବାହାରୁ ଅନ୍ଲାଇନ୍ ମନି ଗେମିଂ ପ୍ଲାଟଫର୍ମ ସହ ଜଡ଼ିତ ଅବୈଧ ଦେଣନେଣ ହେଉଥିବା 166 ଆକାଉଣ୍ଟକୁ ଅଚଳ କରିଛି। ସରକାର ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ଅନ୍ଲାଇନ୍ ମନି ଗେମିଂ ପ୍ଲାଟଫର୍ମ ସହ ଜଡ଼ିତ ନ ହେବାକୁ କହିଛନ୍ତି। କେନ୍ଦ୍ର ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଷ୍ଟାର୍ଟଅପ୍ଗୁଡ଼ିକୁ ନୂତନ ଚିନ୍ତାଧାରା ଏବଂ ଉଦ୍ଭାବନକୁ ଗ୍ରହଣ କରିବା ସହିତ ସମାଜ ଏବଂ ଦେଶର ଆବଶ୍ୟକତାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ଅହମ୍ମଦାବାଦରେ ଆଜି ବେଜଲପୁର ଷ୍ଟାର୍ଟଅପ୍ ଫେଷ୍ଟିଭାଲର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରି ଶ୍ରୀ ଗୋଏଲ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ଷ୍ଟାର୍ଟଅପ୍ର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଦେଶରେ ଷ୍ଟାର୍ଟଅପ୍ଗୁଡ଼ିକୁ ସମର୍ଥନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଫଣ୍ଡ ଅଫ୍ ଫଣ୍ଡସ୍ ଭଳି ଅନେକ ପଦକ୍ଷେପ ଉପରେ ଶ୍ରୀ ଗୋଏଲ ଆଲୋକପାତ କରିଥିଲେ। ଗୁଜରାଟରେ ଉଦ୍ୟୋଗୀ ମନୋଭାବ ଏବଂ ଷ୍ଟାର୍ଟଅପ୍ ନେଟୱାର୍କର ପ୍ରଶଂସା କରି ମନ୍ତ୍ରୀ ଯୁବକମାନଙ୍କୁ ରୋଜଗାର ପ୍ରଦାନ ଏବଂ ସାମାଜିକ ସମସ୍ୟାର ଅଭିନବ ସମାଧାନ ଖୋଜିବାରେ ଷ୍ଟାର୍ଟଅପ୍ର ଅବଦାନ ରହିଛି ବୋଲି କହିଥିଲେ। ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଷ୍ଟାର୍ଟଅପ୍ରେ ପୁଞ୍ଜିନିବେଶ କରିବାକୁ ନିବେଶକ ଓ ପରାମର୍ଶଦାତାମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଥିଲେ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ସୁଦ୍ଧା 14 ପ୍ରମୁଖ କ୍ଷେତ୍ର ପାଇଁ ଉତ୍ପାଦ ଭିତ୍ତିକ ପ୍ରୋତ୍ସାହନ ଯୋଜନା ପିଏଲ୍ଆଇ ଅଧୀନରେ 764 ଆବେଦନକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରୁ ଏମ୍ଏସ୍ଏମ୍ଇ କ୍ଷେତ୍ରର 176 ପିଏଲ୍ଆଇ ରହିଛି। ସେଗୁଡ଼ିକ ମଧ୍ୟରେ ଔଷଧ, ଡାକ୍ତରୀ ଯନ୍ତ୍ରାଂଶ, ଟେଲିକମ୍, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଡ୍ରୋନ୍ ଭଳି କ୍ଷେତ୍ରର ହିତାଧିକାରୀ ରହିଛନ୍ତି। ଗତବର୍ଷ ନଭେମ୍ବର ସୁଦ୍ଧା ପ୍ରାୟ 1,61,00,000 ଟଙ୍କାର ନିବେଶ ହୋଇଥିବା ଜଣାପଡ଼ିଛି। 2024-25 ସୁଦ୍ଧା ସରକାର 15,52,00,000 ଟଙ୍କାର ଉତ୍ପାଦନ ଓ ବିକ୍ରୟ ଲକ୍ଷ୍ୟ ରଖିଥିବା ବେଳେ 14,00,000 ଟଙ୍କାର ଉତ୍ପାଦନ ଓ ବିକ୍ରୟ ହୋଇଛି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 11,05,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ପିଏଲ୍ଆଇ ଯୋଜନା ମାଧ୍ୟମରେ ଭାରତର ପାରମ୍ପରିକ ସାମଗ୍ରୀ ରପ୍ତାନୀକୁ ରୂପାନ୍ତରଣ କରାଯାଇ ଉଚ୍ଚ ମୂଲ୍ୟଯୁକ୍ତ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀରେ ପରିଣତ କରାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ମୋଟ ଘରୋଇ ଉତ୍ପାଦ ଜିଡିପି ବିଗତ 10 105% ଅଭିବୃଦ୍ଧି ସହ ଦ୍ୱିଗୁଣିତ ହୋଇଛି। 2015 ଜିଡିପି 2.1 ଟ୍ରିଲିୟନ୍ ଡଲାର ଥିବାବେଳେ ଚଳିତ ବର୍ଷ ଏହା 4.3 ଟ୍ରିଲିୟନ୍ ଡଲାରରେ ପହଞ୍ଚିଛି। ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଦ୍ୱାରା ଜାରି ସୂଚନା ଅନୁସାରେ ଭାରତ ବର୍ତ୍ତମାନ ଜିଡିପି ଆଧାରରେ ବିଶ୍ୱର 5ମ ବୃହତ୍ତମ ଅର୍ଥନୀତି। ଆଇଏମ୍ଏଫ୍ ଦ୍ୱାରା ଜାରି ସୂଚୀରେ ଆମେରିକା, ଚୀନ, ଜର୍ମାନ ଓ ଜାପାନ ପରେ ଭାରତ 5ମ ସ୍ଥାନରେ ରହିଛି। ଆଇଏମ୍ଏଫ୍ କହିଛି ଗତ ଦଶନ୍ଧିରେ ଜାପାନର ଅଭିବୃଦ୍ଧି ଶୂନ୍ୟ ପ୍ରାୟ ରହିଥିବାରୁ ଭାରତ ଖୁବ୍ ଶୀଘ୍ର ଜାପାନକୁ ଅତିକ୍ରମ କରି ଚତୁର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହେବ। ବିଗତ 10 ଆମେରିକାର ଜିଡିପି ଅଭିବୃଦ୍ଧି ହାର 66% ଏବଂ ଚୀନ୍ର ଅଭିବୃଦ୍ଧି ହାର 44% ରହିଛି ବୋଲି ଆଇଏମ୍ଏଫ୍ ସୂଚନା ଦେଇଛି। ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଏବଂ ଶକ୍ତି ସଞ୍ଚୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ଆର୍ଥ ଆୱାର ଅଭିଯାନ ପାଳନ କରାଯାଉଛି। ବିଶ୍ୱ ପାଇଁ ଶକ୍ତି ସଂରକ୍ଷଣର ଗୁରୁତ୍ୱକୁ ଦର୍ଶାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ମାସରେ ଏହି ଆର୍ଥ ଆୱାର ଅଭିଯାନ ପାଳନ କରାଯାଇଥାଏ। ଆଜି ରାତି 8:30-9:30 ପର୍ଯ୍ୟନ୍ତ ଏହି ଅଭିଯାନ ପାଳନ କରାଯିବ। ପରିବେଶ ଏବଂ ଶକ୍ତି କ୍ଷେତ୍ରରେ ପ୍ରତିବଦ୍ଧତାର ପ୍ରଦର୍ଶନ ସ୍ୱରୂପ ଆଜି ଅତ୍ୟାବଶ୍ୟକ ଶକ୍ତି ଉତ୍ସଗୁଡ଼ିକୁ ଏହି 1 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଦେଶର ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ, ବ୍ୟବସାୟ ଏବଂ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥାନ୍ତି। 2007 ଅଷ୍ଟ୍ରେଲିଆର ସିଡ୍ନୀଠାରେ ପ୍ରଥମ ଥର ପାଇଁ ଏହି ଅଭିଯାନ ପାଳନ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ନାଇଜରର ଏକ ମସ୍ଜିଦ୍ ଉପରେ ହୋଇଥିବା ଆକ୍ରମଣରେ 44 ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 13 ଆହତ ହୋଇଛନ୍ତି। ସେ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କୋକୁରୁର୍ ଗ୍ରାମାଞ୍ଚଳରେ ଥିବା ଫୋମ୍ବିକା ଗ୍ରାମରେ ଗତକାଲି ଅପରାହ୍ନରେ ପ୍ରାର୍ଥନା ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ପଶ୍ଚିମ ଆଫ୍ରିକାରେ ଆଲ୍କାଇଦା ଓ ଇସଲାମିକ୍ ଷ୍ଟେଟ୍ ସହ ଜଡ଼ିତ ଜିହାଦୀ ବିଦ୍ରୋହର କେନ୍ଦ୍ରସ୍ଥଳ ଭାବେ ପରିଚିତ ନାଇଜର, ବୁର୍କିନା ଫାସୋ ଓ ମାଲିର ତ୍ରିସୀମାନ୍ତ ଅଞ୍ଚଳରେ ଏହି ସ୍ଥାନ ରହିଛି। ଏହି ଆକ୍ରମଣ ପାଇଁ ସରକାର ଇସଲାମିକ୍ ଷ୍ଟେଟ୍ର ସହଯୋଗୀ ସଂସ୍ଥା ଇଆଇଜିଏସ୍ ସଂଗଠନକୁ ଦାୟୀ କରିଛନ୍ତି। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ପାରାଗେମ୍ସ 2025 ପ୍ରତିଦ୍ୱନ୍ଦ୍ୱିତା ଉଚ୍ଚକୋଟୀରେ ହୋଇଥିବା ବେଳେ ଖେଳାଳିମାନଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ଖେଳାଳିମାନେ ସେମାନଙ୍କର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି। ଆଜି ଖେଳର ତୃତୀୟ ଦିବସରେ ମହିଳା ଜାଭେଲିନ୍ ଥ୍ରୋ F33-34 ବର୍ଗରେ ଭାଗ୍ୟଶ୍ରୀ ମାଧବ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଦୀପିକା ରାଣୀଙ୍କୁ ରୌପ୍ୟ ଏବଂ ଅକ୍ଷୟ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ଡିସ୍କସ୍ ଥ୍ରୋ F56 ବର୍ଗରେ ବୀରଭଦ୍ର ସିଂ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଆଦେଶ ଭାଟିଙ୍କୁ ରୌପ୍ୟ ଓ ରାମାନୁଜ କୁମାରଙ୍କୁ କାଂସ୍ୟ ପଦକ ମିଳିଛି। ପୁରୁଷ ସଟ୍ପୁଟ୍ F11 ବର୍ଗରେ ମୋନୁ ଘନଘସ୍ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବାବେଳେ ପ୍ରବୀଣ ଶର୍ମାଙ୍କୁ ରୌପ୍ୟ ଓ ସାଗର କାଂସ୍ୟ ପଦକ ହାସଲ କରିଥିଲେ। ମହିଳା ଲଙ୍ଗ୍ ଜମ୍ପ T20 ବର୍ଗରେ ଭୁବି ଅଗ୍ରୱାଲ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ନିତ୍ୟା, ରୌପ୍ୟ ଓ ପୂଜା କାଂସ୍ୟ ପଦକ ହାସଲ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ମୋଟ ପଦକ ତାଲିକାରେ ହରିୟାଣା 9 ସ୍ୱର୍ଣ୍ଣପଦକ ସହ ଶୀର୍ଷରେ ଥିବାବେଳେ ତାମିଲନାଡୁ ମଧ୍ୟ 9 ସ୍ୱର୍ଣ୍ଣପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ 6 ସ୍ୱର୍ଣ୍ଣପଦକ ସହ ତୃତୀୟ ସ୍ଥାନରେ ରହିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ର 18 ସଂସ୍କରଣ ଆଜିଠାରୁ ଆରମ୍ଭ ହୋଇଛି। ଆକର୍ଷଣୀୟ ଉଦ୍ଘାଟନୀ ସମାରୋହରେ ଚଳଚ୍ଚିତ୍ର ଜଗତର ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀମାନେ ଅଂଶଗ୍ରହଣ କରିଛନ୍ତି। କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 10 ଦଳ ଭାଗ ନେଉଛନ୍ତି। ସ୍ୱିଜରଲ୍ୟାଣ୍ଡର ବାସେଲ୍ରେ ଚାଲିଥିବା ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ ମହିଳା ଡବଲ୍ ସେମିଫାଇନାଲ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ଶୀର୍ଷ ମାନ୍ୟତାପ୍ରାପ୍ତ ଚୀନ୍ ଯୋଡ଼ି ସେଙ୍ଗ୍ ସୁ ଲିୟୁ ଓ ଟାନ୍ ନିଙ୍ଗ୍ଙ୍କ ମଧ୍ୟରେ ମୁକାବିଲା ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତୀୟ ଯୋଡ଼ି ପ୍ରଥମ ସେଟ୍କୁ 21-15ରେ ଜିତି ଆଗରେ ରହିଛନ୍ତି। ଚନ୍ଦ୍ରପୃଷ୍ଠକୁ ଜଣେ ଭାରତୀୟଙ୍କୁ ନେଇ ସୁରକ୍ଷିତ ଭାବେ ଫେରାଇ ଆଣିବା ଅଭିଯାନ ଉପରେ ଭାରତ କାର୍ଯ୍ୟ କରୁଛି, କହିଲେ ଇସ୍ରୋ ଅଧ୍ୟକ୍ଷ। ଦେଶରେ ବେଆଇନ ଭାବେ ଚାଲିଥିବା ଅନ୍ଲାଇନ୍ ମନି ଗେମିଂ ସଂସ୍ଥାର 357 ୱେବ୍ସାଇଟ୍କୁ ବନ୍ଦ କଲା ଦ୍ରବ୍ୟ ଓ ସେବାକର ଗୁଇନ୍ଦା ନିର୍ଦ୍ଦେଶାଳୟ। ଭାରତର ମୋଟ ଘରୋଇ ଉତ୍ପାଦ ଜିଡିପି ବିଗତ 10 ବର୍ଷରେ 105% ଅଭିବୃଦ୍ଧି ସହ ଦ୍ୱିଗୁଣିତ ହୋଇଛି ଏବଂ ଆଇପିଏଲ୍ର 18 ସଂସ୍କରଣ ଆଜିଠାରୁ ଆରମ୍ଭ। ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା।